ଗଳ୍ପ ସାରୁ ଗଛ ମୂଳେ, ରଚନା ମନୋଜ ଦାସ। ମହାନ ହିମାଳୟର ଏକ ନଗଣ୍ୟ ଉପତ୍ୟକାରେ ଛୋଟ ଏକ ସରୋବର ସମୀପବର୍ତ୍ତୀ ବୁଦା ଭିତରେ ବାସ କରୁଥିଲା ଏକ କିଶୋର ବେଙ୍ଗ। ଯେତେବେଳେ ସେ ଥିଲା ଆପଣଙ୍କ ପୁଷି ବିଲେଇର ନାକଠାରୁ ବି ଛୋଟ, ସେତେବେଳେ ତାକୁ ତା ବାପା କହିଥିଲେ କି ନଗାଧିରାଜ ହିମାଳୟ ସେମାନଙ୍କର ହିଁ ବଂଶ ପରମ୍ପରା କ୍ରମିକ ସମ୍ପତ୍ତି। ଦିନେ ପିତୃବେଙ୍ଗର ପରଲୋକ ହେଲା। ସେ ଯାଏଁ ନିଜକୁ ଯୁବରାଜ ମଣୁଥିବା ତରୁଣ ବେଙ୍ଗଟି ବୁଦା ସମ୍ମୁଖରେ ଥିବା ଗୋଟିଏ ଆଦର୍ଶ ସାରୁଗଛ ମୂଳରେ ଉପବେଶନ କରି ନିଜକୁ ହିମାଳୟର ରାଜା ବୋଲି ଘୋଷଣା କଲା। ବେଙ୍ଗର ବୁଦାରୂପୀ ନଅରର ଆଖପାଖରେ ଥିଲେ ଆହୁରି ଅନେକ ଗୁଡ଼ିଏ ବୁଦା। ସେସବୁରେ ବସବାସ କରୁଥିଲେ କେତୋଟି ପ୍ରଜାପତି, ଝିଣ୍ଟିକା, ଗୁଣ୍ଡୁଚି ତଥା ଘରଚଟିଆ। ସେମାନେ ବେଙ୍ଗର ଘୋଷଣା ମନୋଯୋଗ ସହକାରେ ଶୁଣିଲେ। ସମବେତ ଭାବରେ ସାରୁଗଛ ସାମ୍ନାକୁ ଆସି ସେମାନେ ଜିଜ୍ଞାସା କଲେ, ଆପଣ ହିମାଳୟର ରାଜା, ଏକଥା କ'ଣ ସତ୍ୟ? କାହିଁକି ଏ ସରୋବରର ପାଣି କ'ଣ ଶୀତଳ ନୁହେଁ? ବେଙ୍ଗ ଓଲଟା ପଚାରିଲା, ଶୀତଳ ଆଜ୍ଞା। ଘରଚଟିଆ ଆଖି ପିଛୁଳାକେ ଉଡ଼ିଯାଇ ସରୋବର ପାଣିରେ ଥରେ ଥଣ୍ଟ ବୁଡ଼ାଇ ଦେଇ ଲେଉଟି ଆସି ଉତ୍ତର ଦେଲା, ହିମାଳୟର ଶୃଙ୍ଗମାନେ ବେଜାୟ ଉଚ୍ଚ ନୁହନ୍ତି? ବେଙ୍ଗ ପୁଣି ପଚାରିଲା, ଉଚ୍ଚ? ବସ୍ତୁତଃ ମୋଠୁ ଅଧିକ ଉଚ୍ଚ। ନିଜ ଛାମୁଗୋଡ଼ ଦୁଇଟି ଟେକି ସେଥିଯୋଗେ ଅଦୂରବର୍ତ୍ତୀ ଶୃଙ୍ଗଟି ମାପିବାର ଉଦ୍ୟମ କରିସାରି ଗୁଣ୍ଡୁଚିଟିଏ ଏ ବିବୃତ୍ତି ଦେଲା, ମୁଁ କ'ଣ ମୋର ସ୍ୱର୍ଗୀୟ ପିତାଙ୍କର ଏକମାତ୍ର ପୁତ୍ର ନୁହେଁ? ଏଥର ବେଙ୍ଗର କଣ୍ଠ ଅପେକ୍ଷାକୃତ ଗମ୍ଭୀର ଶୁଭିଲା। ନିଶ୍ଚୟ ନିଶ୍ଚୟ, ସମସ୍ତେ ସମସ୍ୱରରେ ସ୍ୱୀକାର କଲେ। ସେମାନେ ବି ଗମ୍ଭୀର ଶୁଭିବା ଦିଗରେ ସଚେତନ ଥିଲେ। ତେବେ ମୁଁ ଯେ ରାଜା, ଏଥିରେ ସନ୍ଦେହର ଅବକାଶ କାହିଁ? ବେଙ୍ଗ ତାର ଦୁଇ ଆଖି ଯୋଗେ ଚାରିଥର ମିଟକା ମାରି ପଚାରିଲା। ପ୍ରଜାପତି, ଝିଣ୍ଟିକା, ଗୁଣ୍ଡୁଚି ଏବଂ ଘରଚଟିଆ ଗଣଙ୍କୁ ଏ ଯୁକ୍ତି ଏତେ ବଳିଷ୍ଠ ମନେ ହେଲା ଯେ ବେଙ୍ଗ ହିମାଳୟର ଅଧିପତି ହୋଇଥିବା ବିଷୟରେ ସନ୍ଦେହ ପୋଷଣ କରିଥିବାରୁ ସେମାନେ ସନ୍ତପ୍ତ ହେଲେ। ଦିନ ଗଡ଼ିଚାଲେ। ପ୍ରତ୍ୟହ ସକାଳେ ବେଙ୍ଗ ତାର ବୁଦା ଭିତରୁ ବାହାରି ଆସି ଦିଗ୍ ଦିଗନ୍ତ ବ୍ୟାପୀ ଉତ୍ତୁଙ୍ଗ ଶୃଙ୍ଗରାଜି ଆଡ଼େ ଥରେ ଆଖି ବୁଲାଇ ନିଏ। ଗୋଟାଏ ବି ଶୃଙ୍ଗ କେହି ଚୋରି କରି ନେଇଯିବାକୁ ସାହସ କରିନାହିଁ। ଏହା ଲକ୍ଷ୍ୟ କରି ନିଜର ପ୍ରତିପତ୍ତି ସମ୍ପର୍କରେ ତାର ପ୍ରତ୍ୟୟ ଦୃଢ଼ୀଭୂତ ହୁଏ। ତୁଷାରାବୃତ ଶିଖରମାନଙ୍କ ଉପରେ ଉଦୟ ସୂର୍ଯ୍ୟର ସୁବର୍ଣ୍ଣ ଦ୍ୟୁତି ପ୍ରତିଫଳିତ ହେବାର ଦେଖି ସେ ଥରେ ପୃଷ୍ଠପୋଷକ ଶୈଳୀରେ ସୂର୍ଯ୍ୟଙ୍କୁ ଉତ୍ସାହୀ କରିବା ନିମନ୍ତେ ମୁଣ୍ଡ ହଲାଇ ଦିଏ। ଜ୍ୟୋତ୍ସ୍ନା ରଜନୀମାନଙ୍କରେ ସାଧାରଣତଃ ବଡ଼ ଚପଳ ହୋଇପଡ଼ୁଥିବା ପରିଟିଏ ପୂର୍ଣ୍ଣିମା ରାତିରେ ଇତସ୍ତତଃ ଉଡ଼ିବୁଲି ସେହି ଅଖ୍ୟାତ ଉପତ୍ୟକାରେ ଅବତରଣ କରି ଏକ ଶିଳାଖଣ୍ଡ ଉପରେ ବିଶ୍ରାମ କରୁଥାଏ। ବେଙ୍ଗରାଜା ତାକୁ ଦେଖି ପକାଇବା ମାତ୍ରେ ବିମୁଗ୍ଧ ହେଲା। ମୁଁ ହିମାଳୟର ରାଜା, ସେ ନିଜର ସାଧ୍ୟାନୁସାରେ କଣ୍ଠ ଓ ଶିର ଉଚ୍ଚ କରି କହିଲା, ତମେ କିଏ ସେ କଥା ଜାଣିବାରେ ମୋର ବିଶେଷ ଆଗ୍ରହ ନାହିଁ, କିନ୍ତୁ ତମକୁ ମୁଁ କ'ଣ ବନାଇବାକୁ ଯାଉଛି ସେ କଥା ଜାଣିବା ପାଇଁ ତମେ ଆଗ୍ରହୀ ହେବ ନିଶ୍ଚୟ। ସେ ପୁଣି କହିଲା, କ'ଣ? ଆମୋଦ ଅନୁଭବ କରି ପ୍ରଶ୍ନ କଲା ପରି, ମୋର ରାଣୀ। ବାଃ କହି ପରି ଆକାଶବ୍ୟାପୀ ଜହ୍ନ ଆଲୁଅ ଓ ସୁନେଲି କୁହୁଡ଼ି ଭିତରକୁ ଉଡ଼ି ଚାଲିଗଲା। ଆଉ ପରିଜାତିର ସ୍ୱଭାବ ସୁଲଭ ରୀତିରେ ଉପରସ୍ତରକୁ ଚାଲିଯିବା ମାତ୍ରେ ତଳସ୍ତରର ସବୁ ଅଭିଜ୍ଞତା ବିସ୍ମୃତ ହେଲା। ବେଙ୍ଗରଜା ସ୍ତବ୍ଧ ହୋଇ ସେଇଠି ବସି ରହିଲା। କ୍ଳାନ୍ତ ଜହ୍ନ ପର୍ବତ ଶ୍ରେଣୀ ସେପାରିରେ ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ ଯୋଗ୍ୟ ରାଣୀ ବିନା ରଜା ବୋଲାଇବାର କିଛି ମାନେ ହୁଏ? ସେ ବିକଳ ଭାବରେ ଆକାଶ ଓ ପୃଥିବୀକୁ ପ୍ରଶ୍ନ କଲା ଏବଂ ହିମାଳୟ ପରିତ୍ୟାଗ କରି ଚାଲିଯିବାକୁ ମନସ୍ଥ କଲା। ତାକୁ ରାଜା ହିସାବରେ ଦେଖୁଥିବା ଆଖପାଖର ପ୍ରାଣୀବର୍ଗଙ୍କୁ ସେ ଏକତ୍ର କରି କହିଲା, ମୋ ହିମାଳୟ ମୁଁ ବିକ୍ରି କରିଦେବି, କେହି କିଣିବ? ଶ୍ରୋତାମାନେ ପରସ୍ପର ଅନାଇଲେ, ଦାମ? ଗୁଣ୍ଡୁଚିଟିଏ ଆଗଭର ହୋଇ ପଚାରିଲା। 100 ନକ୍ଷତ୍ର, ଜଣାଇଲା ବେଙ୍ଗରାଜା। ସମ୍ଭାବ୍ୟ କ୍ରେତାମାନେ ପୁଣି ପରସ୍ପର ଅନାଇଲେ, ଆମକୁ ସମୟ ଦେଲେ ଆମେ ମୂଲ୍ୟ ଯୋଗାଡ଼ କରିବାକୁ ଚେଷ୍ଟା କରନ୍ତୁ। ସେମାନେ କହିଲେ, ସପ୍ତାହେ, ସଂକ୍ଷେପରେ କହିଲା ବେଙ୍ଗରାଜା। ଓ ତାପରେ ବିମର୍ଶରେ କାଳ କଟାଇବା ନିମନ୍ତେ ନିଜ ବୁଦା ଭିତରକୁ ଚାଲିଗଲା। ଗୁଣ୍ଡୁଚି, ପ୍ରଜାପତି, ଝିଣ୍ଟିକା ଓ ଘରଚଟିଆଙ୍କର ସେ କ୍ଷୁଦ୍ର ସମାବେଶ ଆକାଶକୁ ଅନେଇ ରହିଲେ। ଘରଚଟିଆମାନେ ତାପରେ ଏକତ୍ର ଉର୍ଦ୍ଧ୍ୱକୁ ଉଠିଲେ, କିନ୍ତୁ ଏକ ଘଣ୍ଟା ପରେ ଫେରିଆସି କହିଲେ, ଯାହା ଜଣାଗଲା ନକ୍ଷତ୍ରମାନେ ବି ଉଡ଼ି ଉଡ଼ି ଉପରକୁ ଉଠିଯାଇପାରନ୍ତି, ନହେଲେ ଆମେମାନେ ଏତେ ଉପରକୁ ଉଠିବା ସତ୍ତ୍ୱେ ସେମାନଙ୍କୁ ଧରି ନ ପାରିବାର କୌଣସି କାରଣ ନାହିଁ। ଉଲ୍କାପାତ ଭଳି ବ୍ୟାପାର ଦେଖିଥିବା ଗୁଣ୍ଡୁଚି କହିଲା ଯେ ନକ୍ଷତ୍ରମାନେ ଯେତେବେଳେ ତଳକୁ ଖସିବାର ଉଦାହରଣ ଅଛି, ସେତେବେଳେ ଘରଚଟିଆମାନଙ୍କ ଆକ୍ରମଣରୁ ବର୍ତ୍ତି ରହିବା ନିମନ୍ତେ ଉପରକୁ ଉଠିଯିବାର ଆଶ୍ଚର୍ଯ୍ୟ ବା କ'ଣ। ପ୍ରତି ରାତ୍ରିରେ ସେ ମୁଲକର ସରୋବର ଭିତରକୁ ଶତାଧିକ ନକ୍ଷତ୍ର ଖସିପଡ଼ିବାର ଓ ପ୍ରଭାତ ପର୍ଯ୍ୟନ୍ତ ଭାସମାନ ରହି ତାପରେ କ୍ରମେ ଦ୍ରବୀଭୂତ ହୋଇ ଲୁପ୍ତ ହେବାର ସେମାନେ ଜାଣିଥିଲେ। ଅତଏବ ସରୋବର ଭିତରୁ ହିଁ ଆବଶ୍ୟକୀୟ ସଂଖ୍ୟକ ନକ୍ଷତ୍ର ଗୋଟାଇବା ଆଣିବା ନିମନ୍ତେ ସେମାନେ ଚେଷ୍ଟା କଲେ, କିନ୍ତୁ ସଫଳ ହେଲେ ନାହିଁ। ନକ୍ଷତ୍ରମାନେ କେଡ଼େ ଭଙ୍ଗୁର, ଆମ ସ୍ପର୍ଶ ସହିବାକୁ ଅକ୍ଷମ। ନିଜ ବାହୁର ପେଶୀମାନ ଥରେ ଚିପି ପକାଇ କହିଲା ଗୋଟିଏ ଝିଣ୍ଟିକା, ଅନ୍ୟମାନେ ତା ସହ ଏକମତ ହେଲେ। ସପ୍ତମ ଦିନ ସେମାନେ ଯାଇ ବେଙ୍ଗ ରଜାକୁ ଭେଟିଲେ। ଛାମୁ, ଆମେ ନକ୍ଷତ୍ର ସଂଗ୍ରହ କରିପାରିଲୁ ନାହିଁ, ସେମାନେ ଦୁଃଖ ପ୍ରକାଶ କରି କହିଲେ। ମୁହୂର୍ତ୍ତକ ପାଇଁ ଗମ୍ଭୀର ରହି ବେଙ୍ଗରଜା କହିଲା, ତାହେଲେ ମୁଁ ଏ ସ୍ଥାନ ଛାଡ଼ି ଗଲାବେଳେ ମୋ ହିମାଳୟକୁ ମୋ ସାଙ୍ଗରେ ଓଟାରି ନେଇଯିବି। ନିଜ ମୁଣ୍ଡରେ ଥରେ ହାତ ବୁଲାଇ ଆଣି ସେ ପୁଣି କହିଲା, ମନ ହେଲେ ମୋ ହିମାଳୟକୁ ମୁଁ ଧ୍ୱଂସ ବି କରିଦେଇପାରେ। ଏଭଳି ସଙ୍କଟ ଉପୁଜିବ ଏକଥା କେହି କଦାଚ କଳ୍ପନା କରିନଥିଲେ। ନିର୍ବାକ୍ ନିଷ୍ପନ୍ଦ ଭାବରେ ଠିଆ ହୋଇ ରହିଲେ ଶ୍ରୋତୃମଣ୍ଡଳୀ। ବେଙ୍ଗରଜା ହିମାଳୟ ନେଇ ଚାଲିଗଲେ ସେମାନେ କେଉଁଠାରେ ଆଶ୍ରୟ ନେବେ, ଏହା ହିଁ ହେଲା ସମସ୍ୟା। ଆମକୁ 2-3 ହପ୍ତା ସମୟ ଦିଅନ୍ତୁ ମଣିମା, ଆମେ ମୁଣ୍ଡ ଗୁଞ୍ଜିବା ପାଇଁ ଟିକେ ଥାନ ଖୋଜିନେଉ, ସେମାନେ କହିଲେ। ଦେଲି, କୋହଚାପି କହିଲା ବେଙ୍ଗରଜା। ସେମାନେ ବାହାରିଲେ ନୂତନ ଆଶ୍ରୟର ସନ୍ଧାନରେ, କିନ୍ତୁ ଯେତେ ବାଟ ଗଲେ ଖାଲି ହିମାଳୟ ଓ ହିମାଳୟ, ଆକାଶ ବ୍ୟାପୀ ଏକ ହିଁ ଶୃଙ୍ଗରାଜୀ। ବେଙ୍ଗରାଜା ଏ ସାରା ମୁଲକ ନେଇ ଚାଲିଯିବ ଏକଥା ସେମାନେ ଯେତେଥର ମନେ ପକାଇଲେ ସେତେଥର ଅଶ୍ରୁମୋଚନ କଲେ। ଦିନକର ସନ୍ଧ୍ୟାରେ ସେ କ୍ଳାନ୍ତ ସନ୍ଧାନୀ ଦଳ ଏକ ତୁଷାର ସ୍ନାତ ଶିଖର ତଳେ ବିଶ୍ରାମ କରୁଥାନ୍ତି। ପୂର୍ଣ୍ଣିମାର ପ୍ରତ୍ୟାବର୍ତ୍ତନ ଘଟୁଥାଏ, ଚହଟ ଚମ୍ପା ଭଳି ଦିଶିବାକୁ ଆରମ୍ଭ କରିଥାଏ ସେ ଅଞ୍ଚଳ। ହଠାତ୍ ଘରଚଟିଆ ଚିହ୍ନିଦେଲା, ଅଦୂରର ଶିଳାଖଣ୍ଡ ଉପରେ ବସିଛି ଜ୍ୟୋତ୍ସ୍ନା ସ୍ନାନରତା ସେ ପରୀ। ସେମାନେ ଯାଇ ପରୀକୁ ଅଭିବାଦନ କଲେ ଓ କୋହ ସମାହାରରେ ଅନର୍ଗଳ ସବୁ ଗପିଗଲେ। ପରୀ ସହ ବେଙ୍ଗରଜାର ସାକ୍ଷାତର ପରବର୍ତ୍ତୀ ସମସ୍ତ ବୃତ୍ତାନ୍ତ। ସେ କ୍ଷୁଦ୍ରକାୟ ଜୀବଗଣ ଏତେ ଯାତନା ଭୋଗିଲେଣି ଜାଣି ଦୁଃଖିତ ହେଲା ପରୀ। ବେଙ୍ଗରଜାକୁ ତେବେ କହିଦିଅ, ସେଇଆ ହେଲା। ଏତକ କହି ପରୀ ଆକାଶବ୍ୟାପୀ ଜ୍ୟୋତ୍ସ୍ନା ଓ ସୁନେଲି କୁହୁଡ଼ି ଭିତରକୁ ଉଡ଼ିଗଲା ଓ ସ୍ୱଭାବତଃ ବାତାବରଣର ନିମ୍ନତମ ପର୍ଯ୍ୟାୟର ସେ ବ୍ୟାପାରକୁ ଅଚିରେ ବିସ୍ମୃତ ହେଲା। ବିଜୟ ଆନନ୍ଦରେ ନାଚି ନାଚି ସେ ସନ୍ଧାନୀ ଦଳ ବେଙ୍ଗରଜା ପାଖକୁ ପ୍ରତ୍ୟାବର୍ତ୍ତନ କଲେ ଓ କହିଲେ, ପରୀ କହିଛି ସେଇଆ ହେଲା, ଅର୍ଥାତ୍ ସେ ବେଙ୍ଗରଜାର ରାଣୀ। ଆନନ୍ଦାତି ସଜ୍ୟରେ ବେଙ୍ଗରଜା ଚନ୍ଦ୍ର ଅଦୃଶ୍ୟ ହେବା ଯାଏ ନୀରବ ରହି ତାପରେ ନିଜେ ଗୋଟିଏ ଧୋରେ ବାୟା ଧୋ ଗୀତ ବୋଲି ନିଜକୁ ଶୁଆଇ ପକାଇଲା। ସେହିଦିନରୁ ସାନନ୍ଦେ ବେଙ୍ଗ ସାରୁଗଛ ମୂଳେ ରଜା ବୋଲାଉଛି। ସଙ୍କଟ ଅଳ୍ପରେ ଅତିକ୍ରାନ୍ତ ହୋଇଗଲା ବୋଲି, ଅର୍ଥାତ୍ ବେଙ୍ଗରଜା ତା ହିମାଳୟକୁ ନେଇଗଲା ନାହିଁ କି ଧ୍ୱଂସ କରିଦେଲା ନାହିଁ ବୋଲି ପ୍ରଜାପତି, ଗୁଣ୍ଡୁଚି ପ୍ରମୁଖ ଖୁସିରେ ଏବଂ ନିଶ୍ଚିତରେ ମହାକାଳ ଅତିବାହିତ କରୁଛନ୍ତି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ସାରୁଗଛ ମୂଳେ। ରହିଲୁ, ନମସ୍କାର।